ମୋନାଲିସା ଗଲା ପରେ କଣ୍ଢେଇ ଆସିଲା, କଣ୍ଢେଇ ଗଲା ପରେ ଟୁବୁଲି ଆସିଲା, ଟୁବୁଲି ଗଲା ପରେ ତା ମାଉସୀ ଝିଅ ଭଉଣୀ ଚୁବୁଲି ଆସିଲା, ଚୁବୁଲି ଗଲା ପରେ ସୁମିତ୍ରା ଆସିଲା, ସୁମିତ୍ରା ଗଲା ପରେ ସୋନିର ବଡ଼ାପା ଝିଅ ମୁନି ଆସି ମୁନି ଆକିଳାଟାକୁ କେଞ୍ଚି ଦେଇ ଚାଲିଗଲା।
କଣ କାଟିଲା?
ନାଇଁ ରେ, ବିନ୍ଧିଲା। ମତେ ପୁଣି ଦେଢ଼ ମିନିଟ ପାଇଁ ଲଭ ହେଇଗଲା।
କଣ ହେଲା?
ତତେ ମୁଁ ଯେବେ ଠାରୁ ଦେଖି ଦେଇଛି, ମୋ ହାର୍ଟ ବିଟ୍ ଏକ୍ସଟ୍ରା 11 ଥର ଧଡ଼ ଧଡ଼ ହଉଛି। ତୋ ସାଥିରେ ଯେବେ ମୁଁ କଫି ପିଇଛି, ନିଭରରେ ମୋର ପାଣି ଜମୁଛି।
ଓହୋ, ତମର ବୋଧେ କରୋନା କା ହେଇଛି?
ମତେ ଲଭ ଇନଫେକ୍ସନ ହେଇଯାଇଛି, ମତେ ଲଭ ଇନଫେକ୍ସନ ହେଇଯାଇଛି। ସାରାରେ ତୋର ବଢ଼େ ଡାଇବେଟିସ ମୋର, ଦଉ ତୁ ଯେବେ ପପି ପଡ଼ିଯାଏ ମୋର ପିପି। ହଁ, ନିଟ୍ ଆଣ୍ଡ କ୍ଲିନ୍ ମୋ ଶରୀର, ସର୍ଫ ଏକ୍ସେଲ ମାନା ମୋର, ସବୁ ଝିଅ କରନ୍ତି ଯେ ପର ସାହାବ କି ବିସର।
ଓହୋ, ତମର ଅଲଗା କିଛି କାରଣ ଅଛି?
ମୋତେ ଭାରି ନାଚ ମାଡୁଛି,
ମୋତେ ଲଭ ଇନଫେକ୍ସନ ହେଇଯାଇଛି, ମୋତେ ଲଭ ଇନଫେକ୍ସନ ହେଇଯାଇଛି।
ହେଇଯିବି
ତମ ଘର ଜୟ, ଆଲୋ ସରକାରୀ ଚାକିରି ତୋର ଆଉ କଣ ଦରକାର।
ଏତେ ରୋଗ ମୋତେ ଭାରି ଖରାପ ଲାଗୁଛି।
ମୋତେ ଲଭ ଇନଫେକ୍ସନ ହେଇଯାଇଛି, ମୋତେ ଲଭ ଇନଫେକ୍ସନ ହେଇଯାଇଛି।
ଡୋଣ୍ଟ ୱରି, ଇନଫେକ୍ସନ
ଇନଫେକ୍ସନ ଜାଗାରେ ଇଞ୍ଜେକ୍ସନ ଦିଆହେଇଛି।
ସାତଟି କଲରା ପତ୍ର ସାଙ୍ଗରେ ରସୁଣ ଛେଚିକି ଲଗାନ୍ତୁ, ଶୁଭ ଫଳ ମିଳିବ।